ନମସ୍କାର, ମୁଁ ଶ୍ରୀ ଶ୍ୟାମସୁନ୍ଦର ବିଶ୍ୱାଳ ଅରୁଣ ସଂସ୍ଥା ଗଞ୍ଜାମରୁ କହୁଛି ଯେ ଗଞ୍ଜାମ ହେଉଛି ଏକ ଦେଶାନ୍ତର ଜିଲ୍ଲା। ଏହି ଜିଲ୍ଲାର ପ୍ରାୟ 50% ଅଧିକ ବ୍ୟକ୍ତି ନିଜ ଜିଲ୍ଲା ଛାଡ଼ି ସୁରାଟ, ବମ୍ବେ, ଗୁଜରାଟ ଆଦି ଜିଲ୍ଲା ଶିଳ୍ପ ବହୁଳ ରାଜ୍ୟରେ ଯାଇ ବିଭିନ୍ନ କାର୍ଯ୍ୟ କରିଥାନ୍ତି, କିନ୍ତୁ ଉପଯୁକ୍ତ ପାରିଶ୍ରମିକ ଉକ୍ତ ଜାଗାରେ ପାଇପାରିନଥାନ୍ତି। କିନ୍ତୁ ଶେଷରେ ନିଜ ଘରକୁ ବାହୁଡ଼ିଲା ବେଳକୁ ତାଙ୍କ ପାଖରେ ଖାଲି ଥାଏ ବିଭିନ୍ନ ରୋଗ, ଯନ୍ତ୍ରଣା ଏବଂ ଦୁର୍ବଳ। ତା ମଧ୍ୟରୁ HIV ସଂକ୍ରମଣ ମଧ୍ୟ ଅନ୍ୟତମ। ଏହି ସଂକ୍ରମଣରୁ କିପରି ଆମେମାନେ ରକ୍ଷା ପାଇପାରିବା, ଏହା ହେଉଛି ମୋର ଦେଶାନ୍ତର ଭାଇ ଭଉଣୀ ମାନଙ୍କ ନିବେଦନ। ମୋର ଏକ ସ୍ଲୋଗାନ ସମସ୍ତ ଦେଶାନ୍ତର ଭାଇ ଭଉଣୀ ମାନଙ୍କୁ, ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ। ଧନ୍ୟବାଦ।